ବରଗଛ ମୂଳ ଥଣ୍ଡା ହ ଭକତେ ବରଗଛ ମୂଳ ଥଣ୍ଡା ବରଗଛ ମୂଳ ଥଣ୍ଡା ହ ଭକତେ ବରଗଛ ମୂଳ ଥଣ୍ଡା ଯିଏ ସି ବସିଏ ଗୋରଖନାଥ ଯେ ଯିଏ ସି ବସିଏ ଗୋରଖନାଥ ଯେ ଏତ ଗୁରୁ ଘର ଏତ ଗୁରୁ ଘର ବିଦ୍ୟା ହ ଭକତେ ଏତ ଗୁରୁ ଘର ବିଦ୍ୟା ବରଗଛ ମୂଳ ଥଣ୍ଡା ହ ଭକତେ ବରଗଛ ମୂଳ ଥଣ୍ଡା ସକଳ ଦୁଃଖରୁ ଉଦ୍ଧାର ପାଇକି ଏଇ ତ ଗୋଟିଏ ବାଟ ଭକତେ ଏଇ ତ ଗୋଟିଏ ବାଟ ସକଳ ଦୁଃଖରୁ ଉଦ୍ଧାର ପାଇକି ଏଇ ତ ଗୋଟିଏ ବାଟ ଭକତେ ଏଇ ତ ଗୋଟିଏ ବାଟ କେରେ କେରା ଠାରେ ଦର୍ଶନ କର ହୋ ପ୍ରସିଦ୍ଧ ଗୋରଖ ପୀଠ ଭକତେ ପ୍ରସିଦ୍ଧ ଗୋରଖ ପୀଠ ସତେଇ ପୀଠ ମର୍ତ୍ତ୍ୟରେ କୈଳାସ ସତେଇ ପୀଠ ମର୍ତ୍ତ୍ୟରେ କୈଳାସ ବୁଝ ଏଇ ବ୍ରହ୍ମ ବୁଝ ଏଇ ବ୍ରହ୍ମ ଧନ୍ଦା ହ ଭକତେ କେତ ଗୁରୁ ଘର ବିଦ୍ୟା ବରଗଛ ମୂଳ ଥଣ୍ଡା ହ ଭକତେ ବରଗଛ ମୂଳ ଥଣ୍ଡା ଅଖଣ୍ଡ ଧୂନିକୁ ଜାଣ ହୋ ଭକତେ ଅମୂଳ ବୃକ୍ଷକୁ ଚିହ୍ନ ଭକତେ ଅମୂଳ ବୃକ୍ଷକୁ ଚିହ୍ନ ଅଖଣ୍ଡ ଧୂନିକୁ ଜାଣ ହୋ ଭକତେ ଅମୂଳ ବୃକ୍ଷକୁ ଚିହ୍ନ ଭକତେ ଅମୂଳ ବୃକ୍ଷକୁ ଚିହ୍ନ ଅକ୍ଷୟ ଅନନ୍ତ ଅମର ନାଥ ଯେ ଶ୍ରୀ ଗୋରଖ ଗାଦି ବ୍ରହ୍ମ ଭକତେ ଶ୍ରୀ ଗୋରଖ ଗାଦି ବ୍ରହ୍ମ ଯେଉଁ ଧାମେ ପୁଣି ହରିହର ଭେଟ ଯେଉଁ ଧାମେ ପୁଣି ହରିହର ଭେଟ ବେଲରେ ତୁଳସୀ ଛନ୍ଦା ହ ଭକତେ ଏତ ଗୁରୁ ଘର ବିଦ୍ୟା ବରଗଛ ମୂଳ ଥଣ୍ଡା ହ ଭକତେ ବରଗଛ ମୂଳ ଥଣ୍ଡା ଯିଏ ସି ବସିଏ ଗୋରଖନାଥ ଯେ ଯିଏ ସି ବସିଏ ଗୋରଖନାଥ ଯେ ଏତ ଗୁରୁ ଘର ଏତ ଗୁରୁ ଘର ବିଦ୍ୟା ହ ଭକତେ ଏତ ଗୁରୁ ଘର ବିଦ୍ୟା ବରଗଛ ମୂଳ ଥଣ୍ଡା ହ ଭକତେ ବରଗଛ ମୂଳ ଥଣ୍ଡା ବରଗଛ ମୂଳ ଥଣ୍ଡା ହ ଭକତେ ବରଗଛ ମୂଳ ଥଣ୍ଡା